ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଆତଙ୍କବାଦୀଙ୍କ ଭିତ୍ତିଭୂମିକୁ ଲକ୍ଷ୍ୟ କରି ଭାରତୀୟ ବାୟୁସେନା ପକ୍ଷରୁ ଗତକାଲି ମଧ୍ୟରାତ୍ରିରୁ ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀର ଅଞ୍ଚଳରେ ଆରମ୍ଭ ହୋଇଛି ଅପରେସନ୍ ସିନ୍ଦୁର। ସେନାବାହିନୀର ଅପରେସନ୍ ସିନ୍ଦୁରର ସଫଳତାକୁ ନେଇ ପ୍ରଧାନମନ୍ତ୍ରୀ କଲେ ପ୍ରଶଂସା। ଅପରେସନ୍ ସିନ୍ଦୁରର ପରବର୍ତ୍ତୀ ସମୀକ୍ଷା ନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ର ବୈଠକ ଅନୁଷ୍ଠିତ। ସୁରକ୍ଷା ସମ୍ପର୍କିତ ସଚେତନତା ସୃଷ୍ଟି ପାଇଁ ରାଜ୍ୟର 12 ସ୍ଥାନରେ ଆଜି ଅପରାହ୍ନରେ କରାଯିବ ମକ୍ଡ୍ରିଲ୍ ଏବଂ ଶରୀରକୁ ସୁସ୍ଥ ରଖିବା ଏବଂ ଖେଳରେ ଯୁବପିଢ଼ିଙ୍କୁ ଆକୃଷ୍ଟ କରିବା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଆଥଲେଟିକ୍ସ ଦିବସ। ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀର ଅଞ୍ଚଳରେ ଆତଙ୍କବାଦୀ ଭିତ୍ତିଭୂମିକୁ ଲକ୍ଷ୍ୟ କରି ଭାରତୀୟ ସେନା ପକ୍ଷରୁ ଗତକାଲି ମଧ୍ୟରାତ୍ରିରୁ ଅପରେସନ୍ ସିନ୍ଦୁର ଆରମ୍ଭ କରିଛି। ଏହି ଅପରେସନ୍ ମାଧ୍ୟମରେ ପାକିସ୍ତାନର 9 ଆତଙ୍କବାଦୀ ଅଧ୍ୟୁଷିତ ଅଞ୍ଚଳ ଉପରେ ଅତ୍ୟନ୍ତ ସଂଯମ ଓ ପରିପକ୍ୱତାର ସହ ଯୋଜନାବଦ୍ଧ ଭାବେ ଲକ୍ଷ୍ୟ ଚୟନ କରି ଆକ୍ରମଣ କରାଯାଇଛି ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ସୂଚନା ଅନୁସାରେ ପାକିସ୍ତାନ ସେନାର କୌଣସି ଶିବିର ଉପରେ ଭାରତୀୟ ସେନା ଆକ୍ରମଣ କରିନାହିଁ। ଭାରତୀୟ ସ୍ଥଳସେନାର କର୍ଣ୍ଣେଲ୍ ସୋଫିଆ କୁରେସୀ ଏବଂ ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଭୂମିକା ସିଂ ସୂଚନା ଦେଇ କହିଛନ୍ତି, ଏହି ଆକ୍ରମଣ ଦ୍ୱାରା ବହୁ ପରିମାଣରେ ଆତଙ୍କବାଦୀ ପ୍ରଶିକ୍ଷଣ ଶିବିର ଧ୍ୱଂସ ପାଇଛି ଏବଂ ପହଲଗାମ୍ ଆତଙ୍କବାଦ ଘଟଣାରେ ପୀଡ଼ିତମାନଙ୍କୁ ସରକାରଙ୍କ ପକ୍ଷରୁ ନ୍ୟାୟ ପ୍ରଦାନ କରାଯାଇଛି। ଭାରତୀୟ ସ୍ଥଳସେନାର କର୍ଣ୍ଣେଲ୍ ସୋଫିଆ କୁରେସୀ କହିଛନ୍ତି,
मैं आपको बताना चाहूंगी, सवाई नाला कैंप मुजफ्फराबाद जो कि पीओजेके के लाइन ऑफ कंट्रोल से 30 किलोमीटर दूर है, यह एक लश्करे तौयबा का ट्रेनिंग सेंटर था। 20 अक्टूबर 2024 सोनमर्ग, 24 अक्टूबर 2024 गुलमर्ग, 22 अप्रैल 2025 पहलगाम, इन हमलों के आतंकियों ने यहीं से प्रशिक्षण लिया था।
ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ଘଟଣା ପରିପ୍ରେକ୍ଷୀରେ ଭାରତ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଅପରେସନ୍ ସିନ୍ଦୁର ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ସାକ୍ଷାତ କରି ଅପରେସନ୍ ସିନ୍ଦୁର ସମ୍ପର୍କରେ ଅବଗତ କରାଇଛନ୍ତି। ଅପରେସନ୍ ସିନ୍ଦୁର ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଉଛି। ପ୍ରଧାନମନ୍ତ୍ରୀ ଅପରେସନ୍ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରୁଛନ୍ତି। ଅପରେସନ୍ର ସଫଳତା ପରେ ପ୍ରଧାନମନ୍ତ୍ରୀ ସେନାକୁ ଅଭିନନ୍ଦନ ଜଣାଇବା ସହ ପ୍ରଶଂସା କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଭାସୀ ମାଧ୍ୟମରେ ସୀମାବର୍ତ୍ତୀ ରାଜ୍ୟ ପଞ୍ଜାବ, ରାଜସ୍ଥାନ, ଗୁଜରାଟ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ବିହାର, ସିକ୍କିମ୍, ପଶ୍ଚିମବଙ୍ଗ ଏବଂ ଲଦାଖ ଓ ଜାମ୍ମୁ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରୁଛନ୍ତି। ଏହି ବୈଠକରେ ପୁଲିସ୍ ମହାନିର୍ଦ୍ଦେଶକ, ମୁଖ୍ୟ ଶାସନ ସଚିବ ମଧ୍ୟ ସାମିଲ ଅଛନ୍ତି। ଅପରେସନ୍ ସିନ୍ଦୁର ନେଇ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ସର୍ବଦଳୀୟ ବୈଠକ କରିବେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସାମାଜିକ ଗଣମାଧ୍ୟମରେ କହିଛନ୍ତି, ଆତଙ୍କବାଦକୁ ସମ୍ପୂର୍ଣ୍ଣ ହଟାଇବା ପାଇଁ ଭାରତ ଦୃଢ଼ ପ୍ରତିଶ୍ରତିବଦ୍ଧ। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆତଙ୍କବାଦ ପ୍ରତି ବିଶ୍ୱ ଶୂନ୍ୟ ସହନଶୀଳତା ପ୍ରଦର୍ଶନ କରିବା ଆବଶ୍ୟକ ବୋଲି କହିଛନ୍ତି। ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଅପରେସନ୍ ସିନ୍ଦୁରକୁ ପ୍ରଶଂସା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅପରେସନ୍ ସିନ୍ଦୁର ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ଭାରତୀୟ ସେନାର ସାହସକୁ ପ୍ରଶଂସା କରିଛନ୍ତି। ଭାରତ କେବଳ ପ୍ରତିରକ୍ଷା କରୁନାହିଁ, ବରଂ ଆତଙ୍କବାଦ ଉଚ୍ଛେଦ କରିବାକୁ ସମ୍ପୂର୍ଣ୍ଣ ଭାବେ ଆଗେଇ ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ପହଲଗାମ୍ ଆତଙ୍କବାଦୀ ଆକ୍ରମଣର ଉଚିତ ଜବାବ ଅପରେସନ୍ ସିନ୍ଦୁର ଜରିଆରେ ଦିଆଯାଇଛି। ଭାରତୀୟ ସେନାର ଅଦମ୍ୟ ସାହସ, ବୀରତ୍ୱ ଓ ଦୃଢ଼ତା ଉପରେ ଆମର ପୂର୍ଣ୍ଣ ବିଶ୍ୱାସ ରହିଛି ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି।
ଆଜି ଅପରେସନ୍ ସିନ୍ଦୁର ସେ ମହିଳାଙ୍କ ମନରେ କାହାକୁ କିଛି ପରିମାଣରେ ଲାଘବ କରିଛି। ଧନ୍ୟବାଦ ଦେବା ଆମର ମିଲିଟାରୀ ପାୱାର, ଆମ ପ୍ରଧାନମନ୍ତ୍ରୀଙ୍କୁ, ରକ୍ଷାମନ୍ତ୍ରୀ।
ଅପରେସନ୍ ସିନ୍ଦୁର ପରେ ଅନେକ ଘରୋଇ ବିମାନ ଉଡ଼ାଣକୁ ବାତିଲ କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଦେଶର କେତେକ ବିମାନ ବନ୍ଦରରୁ ଉଡ଼ାଣକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି। ଜାମ୍ମୁ ଓ ଶ୍ରୀନଗର, ଲେହେଲ, ଯୋଧପୁର, ଅମୃତସର, ଭୁଜ୍ ଆଦି ବିଭିନ୍ନ ସ୍ଥାନରୁ ଆସୁଥିବା ବିମାନକୁ ଆସନ୍ତା 10 ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛି ବୋଲି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ଆଜି ରାଜ୍ୟର 12 ସ୍ଥାନରେ ସୁରକ୍ଷା ସମ୍ପର୍କିତ ମକ୍ଡ୍ରିଲ୍ କରାଯିବ। ସେହି ସ୍ଥାନଗୁଡ଼ିକ ହେଉଛି ଭୁବନେଶ୍ୱର, ବାଲେଶ୍ୱର, କୋରାପୁଟ, ଗୋପାଳପୁର, ହୀରାକୁଦ, ପାରାଦୀପ, ରାଉରକେଲା, ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ତାଲଚେର। ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନ 4 ମକ୍ଡ୍ରିଲ୍ ପାଇଁ ସାଇରନ୍ ବାଜିବ। ପ୍ରଥମ ପର୍ଯ୍ୟାୟରେ ଆଜି ଉପକୂଳବର୍ତ୍ତୀ ଜିଲ୍ଲା ଓ ସହରାଞ୍ଚଳରେ ମକ୍ଡ୍ରିଲ୍ କରାଯିବ। 5 ପରେ ପୁଣି ଥରେ ସାଇରନ୍ ବାଜିଲେ ମକ୍ଡ୍ରିଲ୍ ଶେଷ ହେବ। ବିଶେଷକରି ଶତ୍ରୁପକ୍ଷ ବିମାନ ଆକ୍ରମଣ କଲେ ଗ୍ରହଣ କରାଯିବାକୁ ଥିବା ପ୍ରତିଷେଧମୂଳକ ବ୍ୟବସ୍ଥା ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଯିବ ଏହି ମକ୍ଡ୍ରିଲ୍ର ମୁଖ୍ୟ ଉଦ୍ଦେଶ୍ୟ। ପର୍ଯ୍ୟାୟକ୍ରମେ 7 ଦିନ ଧରି ରାଜ୍ୟରେ ସୁରକ୍ଷା ସମ୍ପର୍କିତ ମକ୍ଡ୍ରିଲ୍ ହେବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟ କ୍ୟାବିନେଟ୍ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିବ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ଦୀଘା ଶ୍ରୀ ଜଗନ୍ନାଥ ମନ୍ଦିରକୁ ନେଇ ଉପୁଜିଥିବା ବିବାଦ ସମ୍ପର୍କରେ ଗଜପତି ମହାରାଜ ଇସ୍କନ ମୁଖ୍ୟଙ୍କୁ ଚିଠି ଲେଖିଛନ୍ତି। ପୁରୀ ମୂଳପୀଠ ହୋଇଥିବା ବେଳେ ଏହା ନୀଳାଚଳ ଧାମ ଭାବେ ପରିଚିତ, ତେଣୁ ଦୀଘାରେ ନିର୍ମାଣ କରାଯାଇଥିବା ଶ୍ରୀଜଗନ୍ନାଥ ମନ୍ଦିର ଧାମ ହୋଇନଥିବାରୁ ସେଠାରୁ ଧାମ ନାମକୁ ହଟାଇବା ପାଇଁ ପଦକ୍ଷେପ ନେବା ଆବଶ୍ୟକ ବୋଲି ଗଜପତି ଚିଠିରେ ଉଲ୍ଲେଖ କରିଛନ୍ତି। ଇସ୍କନର କିଛି ସଦସ୍ୟ ଦୀଘା ଜଗନ୍ନାଥ ମନ୍ଦିରର ଟ୍ରଷ୍ଟ ବୋର୍ଡରେ ସଦସ୍ୟ ହୋଇଥିବାରୁ ଧାମ ଫଳକ ହଟାଯିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଗଜପତି ଚିଠି ମାଧ୍ୟମରେ ଜଣାଇଛନ୍ତି। ଭଦ୍ରକ ଚାନ୍ଦବାଲି ଅଞ୍ଚଳର ହଳଦୀଡିହ ଗାଁରେ ଗତକାଲି ଘଟିଥିବା ବାଣ ଦୁର୍ଘଟଣାରେ 2 ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି। ଏଥିସହ ତାଙ୍କ ପରିବାରବର୍ଗଙ୍କୁ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ ପାଇଁ ଘୋଷଣା କରିଛନ୍ତି। ରାଜ୍ୟର ସମସ୍ତ ସ୍କୁଲ କଲେଜ ସ୍ୱାସ୍ଥ୍ୟକ୍ଷେତ୍ରର ସବୁ ଅନୁଷ୍ଠାନରେ ମାନସିକ ସ୍ୱାସ୍ଥ୍ୟ ସପ୍ତାହ ପାଳନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି। ସପ୍ତାହବ୍ୟାପୀ ଏହି କାର୍ଯ୍ୟକ୍ରମ ଚାଲିବ। ସବୁ ବର୍ଗରେ ଲୋକମାନେ ମାନସିକ ଚାପମୁକ୍ତ ହୋଇ ସୁସ୍ଥ ଜୀବନଶୈଳୀ ବିତେଇ ପାରିବେ ସେ ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଗୁରୁତ୍ୱାରୋପ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ସୁଭଦ୍ରା ଯୋଜନା ମହିଳାଙ୍କୁ ସଶକ୍ତ କରୁଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି। ଭୁବନେଶ୍ୱରସ୍ଥିତ ପ୍ରାକୃତିକ ଆନନ୍ଦବନଠାରେ ସୁଭଦ୍ରା ଶକ୍ତି କାଫେକୁ ଆଜି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଉଦ୍ଘାଟନ କରି କହିଛନ୍ତି, ଉଦ୍ୟୋଗପତି ଆଡ଼କୁ ରାଜ୍ୟର ମହିଳାମାନେ ଅଗ୍ରସର ହେଉଛନ୍ତି। 10 ଲକ୍ଷ ଟଙ୍କା ଋଣ ନେଇ ମହିଳାମାନେ ଏହି କ୍ୟାଫେକୁ ଆରମ୍ଭ କରିଛନ୍ତି। ଏହି କ୍ୟାଫେରେ ମିଲେଟ୍ରୁ ପ୍ରସ୍ତୁତ ପୋଷଣଯୁକ୍ତ ଖାଦ୍ୟ ପର୍ଯ୍ୟଟକଙ୍କୁ ପ୍ରଦାନ କରାଯିବ। ପୂର୍ବରୁ ଆନନ୍ଦବନରେ ଗୋଟିଏ ସୁଭଦ୍ରା ଶକ୍ତି କ୍ୟାଫେ ଥିବାବେଳେ ଆଉ ଗୋଟିଏ କ୍ୟାଫେ ଆରମ୍ଭ ହୋଇଛି। ରାୟଗଡ଼ା ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ରୀୟ ଯୋଜନାର ତଦାରଖ ପାଇଁ ଜିଲ୍ଲା ଉନ୍ନୟନ ସମନ୍ୱୟ ପର୍ଯ୍ୟାଲୋଚନା ଦିଶା ବୈଠକ ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୃଷି ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଆଦି ବିଭିନ୍ନ ବିଷୟରେ ସମୀକ୍ଷା କରାଯାଇଥିଲା। ରାଜ୍ୟ ସରକାରଙ୍କ ଗୋଦାବରିଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ପ୍ରଥମ ଜିଲ୍ଲାସ୍ତରୀୟ କମିଟି ବୈଠକ ବୌଦ୍ଧଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା, ବିଧାୟକ କହ୍ନେଇ ଚରଣ ଡାଙ୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରାଥମିକ ସ୍ତରରେ ପ୍ରକଳ୍ପ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବିବରଣୀ ପ୍ରଦାନ କରାଯାଇଥିଲା। ଜିଲ୍ଲାର ମୋଟ 21 ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପ୍ରାଥମିକ ଭାବେ ଏହି ଯୋଜନାରେ କାର୍ଯ୍ୟ କରିବାକୁ ସାମିଲ କରାଯାଇଛି। ଶାରୀରିକ ସୁସ୍ଥତା ପ୍ରଚାର, ଆଥଲେଟିକ୍ସରେ ଯୁବପିଢ଼ିଙ୍କୁ ଉତ୍ସାହିତ କରିବା ଏବଂ କ୍ରୀଡ଼ା ମାଧ୍ୟମରେ ସୁସ୍ଥ ଜୀବନଯାପନର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଆଜି ବିଶ୍ୱ ଆଥଲେଟିକ୍ସ ଦିବସ ପାଳନ କରାଯାଉଛି। ପ୍ରତିବର୍ଷ ମଇ ମାସ 7 ତାରିଖରେ ଏହି ଦିବସ ସମଗ୍ର ବିଶ୍ୱରେ ପାଳନ କରାଯାଇଥାଏ। 1996 ପ୍ରଥମଥର ପାଇଁ ବିଶ୍ୱ ଆଥଲେଟିକ୍ସ ଦିବସ ପାଳନ କରାଯାଇଥିଲା। ସମସ୍ତଙ୍କ ମଧ୍ୟରେ ଖେଳୁଆଡ଼ ମନୋଭାବ, ଶୃଙ୍ଖଳା ଓ ସକ୍ରିୟ ଜୀବନଶୈଳୀ ଉପରେ ଗୁରୁତ୍ୱ ଦେବା ପାଇଁ ଆନ୍ତର୍ଜାତିକ ଆର୍ମେଚର ଆଥଲେଟିକ୍ସ ଫେଡେରେସନ IAAF ପକ୍ଷରୁ ଏହି ଦିବସ ପାଳନ କରାଯାଉଛି। ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରେ ଦିନର ତାପମାତ୍ରା ହ୍ରାସ ପାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, ବାଲେଶ୍ୱର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କେନ୍ଦୁଝର, କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 13 ତାରିଖ ସୁଦ୍ଧା ଦକ୍ଷିଣ ଆଣ୍ଡାମାନକୁ ସ୍ପର୍ଶ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଆତଙ୍କବାଦୀଙ୍କ ଭିତ୍ତିଭୂମିକୁ ଲକ୍ଷ୍ୟ କରି ଭାରତୀୟ ବାୟୁସେନା ପକ୍ଷରୁ ଗତକାଲି ମଧ୍ୟରାତ୍ରିରୁ ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀର ଅଞ୍ଚଳରେ ଆରମ୍ଭ ହୋଇଛି ଅପରେସନ୍ ସିନ୍ଦୁର। ସେନାବାହିନୀର ଅପରେସନ୍ ସିନ୍ଦୁରର ସଫଳତାକୁ ନେଇ ପ୍ରଧାନମନ୍ତ୍ରୀ କଲେ ପ୍ରଶଂସା। ଅପରେସନ୍ ସିନ୍ଦୁର ପରବର୍ତ୍ତୀ ସମୀକ୍ଷା ନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ର ବୈଠକ ଅନୁଷ୍ଠିତ। ସୁରକ୍ଷା ସମ୍ପର୍କିତ ସଚେତନତା ସୃଷ୍ଟି ପାଇଁ ରାଜ୍ୟର 12 ସ୍ଥାନରେ ଆଜି ଅପରାହ୍ନରେ କରାଯିବ ମକ୍ଡ୍ରିଲ୍ ଏବଂ ଶରୀରକୁ ସୁସ୍ଥ ରଖିବା ଏବଂ ଖେଳରେ ଯୁବପିଢ଼ିଙ୍କୁ ଆକୃଷ୍ଟ କରିବା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଆଥଲେଟିକ୍ସ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।